ହ୍ୟାଲୋ ମ୍ୟାଡମ ନମସ୍କାର ମ୍ୟାଡମ ମୁଁ ପୋଷ୍ଟ ଆମର ପାଣି ଟାଙ୍କି ବସି 8 ନମ୍ବର ୱାର୍ଡରୁ କହୁଥିଲି ମ୍ୟାଡମ ଆଉ ମୁଁ ବହୁତ ଦିନ ହେଲାଣି ମୋର ଏଇ କେସ୍ ହବାର ମୁଁ ପୋଡିଯାଇଛି ମୋର ଅଧା ଅଙ୍ଗ ପୋଡିଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ଡିଜେବଲ ସାର୍ଟିଫିକେଟ ଚେଷ୍ଟା କରୁଥିଲି କିନ୍ତୁ କରିପାରୁନଥିଲି କିନ୍ତୁ ଆପଣଙ୍କ ସହାୟତା ହେତୁ ଯାହା ହଉ ମୁଁ ଇଏ ପାଇଁ ମୁଁ ଆଜି ଏଇ ସାର୍ଟିଫିକେଟ ମୁଁ କରିବା ପାଇଁ ଚେଷ୍ଟା କରୁଛି ଯାହାକି ଆପଣଙ୍କ ଦ୍ୱାରା ମୁଁ ସାର୍ଟିଫିକେଟ ପାଇପାରିବି ମୋତେ ଆପଣ ସେତିକି ସାର୍ଟିଫିକେଟ ଦେଇଥିବା ହେତୁ ମୁଁ ଧନ୍ୟବାଦ ଆପଣ ଜଣାଉଛି ଆଉ